ॐ नमो भगवते वासुदेवाय।
ॐ नमः भगवते वासुदेवाय।
ॐ नमो भगवते वासुदेवाय। श्रीमद्भागवतम् तृतीयस्कन्ध षोडशाध्याय श्लोकचौदह सतीं
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 व्यादाय
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 सुनन्तो
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 लघ्वीं
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 गुर्वर्थ
गुर्वार्ग
गुर्वर्थ
गुर्वर्थ
गोहराम
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 विगाहा
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 गाधगम्भीरां गाधगम्भीरां
गाधगम्भीरां
न विदु
न विदु
न विदु
न विदु
तच्चिकित्सितम् तच्चिकित्सितम् सतीं व्यादाय शृण्वन्तु
सतीं व्यादाय शृण्वन्तु
सतीं व्यादाय शृण्वन्तु
सतीं व्यादाय शृण्वन्तु
लघ्वीं गुर्वार्थ गौहराम्
लघ्वीं गुर्वार्थ गौहराम्
लघ्वीं गुर्वार्थ गौहराम्
लघ्वीं गुर्वार्थ गौहराम्
विगाह्या गाध गम्भीराम्
विगाह्या गाध
गम्भीराम्
विदुस्तचिकीर्षितम्
न विदुस्तचिकीर्षितम्
सतीं व्यादाय शृण्वन्ता
सतीं व्यादाय शृण्वन्तु
लघ्वीं गुर्वार्थ गौहराम्
लघ्वीं गुर्वार्थ गौहराम् विगाया गाध गम्भीरा
नाम
विदुस्तश्चिकीर्षितम् सतीं व्यादाय शृण्वन्तु लघ्वीं गुर्वार्थ गौहराम् सब धन्यवाद। सतीं अति चमत्कार व्यादाय ध्यान सहकारे श्रवण द्वारा सुनंत श्रवण करी लघ्वी अल्पाक्षर गुरु गंभीर अर्थ अर्थ परिपूर्ण गौहराम बुझा कठिन विगाह्या विचार करी अगाध अगाध गंभीरां गंभीर न नाही विदु बुझिपारे तत् भगवान कर चिकित्सितम अभिप्राय। अनुवाद श्री मुनिगण मनोनिवेश पूर्वक कर्ण प्रसारण करी अल्पाक्षर अथच अर्थ परिपूर्ण गंभीर दुर्वगाह मर्मयुक्त सुमधुर भगवत वाक्य श्रवण और गंभीर भाव विचार करी सुद्धा भगवान के गुड़ अभिप्राय कौन ता कि बुझीपारे ना भावार्थ कहते ये बुझा पड़ो जे भगवान कथा कई बुझीपारे ना भगवान और तर वाणी मध्य किसी पार्थक्य ना कारण से अद्वय स्तर में विद्यमान मुनिगण कर्ण विस्तारित करी भगवान कर मुखर बाहर वाणी को बुझाक चेष्टा कले कि जदिओ भगवान कथा खूब संक्षिप्त और अर्थपूर्ण थिला तथापि मुनिगण भगवान कहार अभिप्राय किसी बुझीपारे ना से भगवान कहार तात्पर्य किसी बुझीपारे ना भगवान से मेरे क्रोध प्रकाश कर पीत हो तेणु यो एगार सर्वप्रथमे मंदिर मुख्य शिपा प्रताप ध्रुव प्राद पद्मे मोर प्रणत नवेदन कर आम चौदह नंबर श्लोक पर आलोचना करवा तेणु ये जो श्लोकटी ब्रह्मा देवता मान कौन ଯେ ଯେତେବେଳେ ଚାରି କୁମାର ଏଇଭଳି ଭାବରେ ଅଭିଶାପ ପ୍ରଦାନ କରିଥିଲେ, ଅଭିଶାପ ଦେଇଦେଲେ ଚାରି ଭୁଜଙ୍କୁ, ତେଣୁ ଭଗବାନ ଆସି ସେଠି ପହଞ୍ଚିଗଲେ ଏବଂ ଭଗବାନ ତାଙ୍କୁ ଯେଉଁ କଥା କହିଲେ, 11 ଶ୍ଳୋକରେ ଯେଉଁ କଥା କହିଲେ, ବହୁତ ଅମୃତପୂର୍ଣ୍ଣ ବାଣୀ ଭଗବାନ ଆଉ ଭଗବାନ କଥା ଭିତରେ କୌଣସି ତଫାତ୍ ନାହିଁ। ଏଇଟାକୁ ଆମେ ବୁଝିବାକୁ ପଡ଼ିବ ସେଇ ଭାରି ସେଇଭଳି ଭାବରେ, କାରଣ ସେ ହେଉଛନ୍ତି ଅଦ୍ୱୈତ ତତ୍ତ୍ୱ। ଅଦ୍ୱୈତ ତତ୍ତ୍ୱ ଆମେ ଦ୍ୱୈତ, ଆମେ ଆଉ ଆମ ଶରୀର ଭିତରେ ତଫାତ୍ ରହିଛି, ତେଣୁ ଆମେ ଏଇ ଦ୍ୱୈତ ଜଗତରେ ରହିଛେ। ଅଦ୍ୱୈତ ତତ୍ତ୍ୱ ବିଷୟରେ ଆମେ ଜ୍ଞାନ ପ୍ରାପ୍ତ ହେଇନି। ଆହୁରି ଜଣେ ଅଦ୍ୱୈତ ତତ୍ତ୍ୱ ଜ୍ଞାନ ଯେଉଁମାନେ ଜାଣିଛନ୍ତି ତାଙ୍କର ଶରଣରେ ଗଲେ ହିଁ ଆମେ ଏ ବିଷୟରେ ଜାଣିପାରିବା। ଭଗବାନ ଏବଂ ଭଗବାନ କଥା ଭିତରେ କୌଣସି ତଫାତ୍ ନାହିଁ। ଯେଉଁ ଶାସ୍ତ୍ରରେ କୁହାଯାଇଛି ଯେ ପୂର୍ଣ୍ଣ ଶୁଦ୍ଧ ନିତ୍ୟମୁକ୍ତ ଅଭିନ୍ନତ ନାମ ନାମିନ, ଭଗବାନଙ୍କର ଭଗବାନ ହେଉଛନ୍ତି ପୂର୍ଣ୍ଣ ଏବଂ ସେ ହେଉଛନ୍ତି ଶୁଦ୍ଧ, ସେ ହେଉଛନ୍ତି ନିତ୍ୟ, ସେ ହେଉଛନ୍ତି ମୁକ୍ତ। ତେଣୁ ଅଭିନ୍ନତ ନାମ ନାମିନ, ଭଗବାନଙ୍କର ନାମ ଏବଂ ଭଗବାନ ଭିତରେ କୌଣସି ତଫାତ୍ ନାହିଁ। ମୂଳ ପଦଟି ମୋର ମନେ ପଡ଼ୁନି। ପୂର୍ଣ୍ଣ ଶୁଦ୍ଧ ନିତ୍ୟମୁକ୍ତ ଅଭିନ୍ନତ ନାମ ନାମିନ, ତେଣୁ ଭଗବାନଙ୍କର ଯେଉଁ ନାମ ଏବଂ ଭଗବାନ ନିଜେ ଭିତରେ କୌଣସି ତଫାତ୍ ନାହିଁ, ହେଉଛି ଅଦ୍ୱୈତ ଜ୍ଞାନ। ଭୌତିକ ଜଗତରେ ଆମେ ଯାହା ଦେଖୁଛେ ନାମ ଏବଂ ନାମୀ ଭିତରେ ତଫାତ୍ ରହିଛି। ଯେମିତି ଉଦାହରଣ ସ୍ୱରୂପ ଜଳ, ଜଳ ଗୋଟେ ନାମ ଏବଂ ଜଳ ଗୋଟେ ବସ୍ତୁ ମଧ୍ୟ ରହିଛି ନାମୀ। ଜଳ ନାମଟା ନେଲେ ଜଳ ଯେଉଁ ବସ୍ତୁ ରହିଛି ସେ ତାଠାରୁ ଅଲଗା, ତେଣୁ ଆମକୁ ଯଦି ତୃଷା ହେଉଛି ଆମେ ଯଦି ଜଳ 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 ବୋଲି କହି କଥା ଖାଲି କହିବା ତାହେଲେ ଆମର ତୃଷା ମେଣ୍ଟିବ ନାହିଁ, କାରଣ ଜଳ ନାମ ଏବଂ ଜଳ ଯେଉଁ ବସ୍ତୁ ରହିଛି ଭିନ୍ନ ରହିଛନ୍ତି। କିନ୍ତୁ ଭଗବାନ ପାଇଁ ସେଇଟା ଲାଗୁ ହେବ ନାହିଁ, ଭଗବାନ ହେଉଛନ୍ତି ଅଦ୍ୱୈତ ବସ୍ତୁ। ଭୌତିକ ଜଗତ ସବୁକିଛି ଦ୍ୱୈତ ବସ୍ତୁ, ଭଗବାନ ହେଉଛନ୍ତି ଅଦ୍ୱୈତ ବସ୍ତୁ, ତେଣୁ ଭଗବାନଙ୍କର ନାମ ନେଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହେଉଛେ, ଭଗବାନଙ୍କର ସଙ୍ଗ କରୁଛେ। ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ତଫାତ୍ ନାହିଁ। ସେଥିପାଇଁ ଭଗବାନ କହୁଛନ୍ତି ନାମ ତିଷ୍ଠା ଆମେ ବୈକୁଣ୍ଠେ, ମୁଁ ବୈକୁଣ୍ଠରେ ନଥାଏ, ଯଦିଓ ଏଠି ବୈକୁଣ୍ଠରେ ଭଗବାନ ଅଛନ୍ତି। ଏଠି ବୈକୁଣ୍ଠରେ ଭଗବାନ ଏକଥା କହୁଛନ୍ତି, ଚାରି କୁମାରଙ୍କୁ ଏକଥା କହୁଛନ୍ତି, ସେଠି ମଧ୍ୟ ଅନ୍ୟ ବୈକୁଣ୍ଠବାସୀମାନେ ସବୁ ଉପସ୍ଥିତ ଅଛନ୍ତି। କିନ୍ତୁ ଭଗବାନ କହୁଛନ୍ତି ନାମ ତିଷ୍ଠା ଆମେ ବୈକୁଣ୍ଠେ, ଯୋଗୀ ନାମ ହୃଦୟ ନଚ, ଯୋଗୀମାନେ ତାଙ୍କୁ ସବୁ ଭଗବାନଙ୍କୁ ହୃଦୟରେ ଦର୍ଶନ କରନ୍ତି, କିନ୍ତୁ ସେ କହୁଛନ୍ତି ମୁଁ ସେଠି ନଥାଏ, ଯୋଗୀ ନାମ ହୃଦୟ ନଚ, ମଧୁଭକ୍ତ ଯତ୍ର ଗାଆନ୍ତି ତତ୍ର ତିଷ୍ଠା ଆମେ ନାରଦ। ନାରଦକୁ ଭଗବାନ କହୁଛନ୍ତି ମୋର ଭକ୍ତ ଯେଉଁଠି ଗାନ କରନ୍ତି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଭଗବାନଙ୍କର କଥା ଯେଉଁଠି ହୁଏ ଭଗବାନ ସେଇଠି ଉପସ୍ଥିତ ଥାନ୍ତି। ତେଣୁ ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କୌଣସି ତଫାତ୍ ନାହିଁ। ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ, ଏଇ କଥା ଏଇ ଶ୍ଳୋକଟି, ନାମ ଚିନ୍ତାମଣି, ଭଗବାନଙ୍କର ନାମ ହେଉଛି ଚିନ୍ତାମଣି। ଆମେ ଯାହା ଚିନ୍ତା କରିବା ସେ ନାମ ଦ୍ୱାରା ସେ ଚିନ୍ତା ଆମର ପୂର୍ଣ୍ଣ ହୋଇଯିବ, ସେ ଆମେ ପ୍ରାପ୍ତ ହୋଇଯିବା। ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ, ଭଗବାନଙ୍କ ନାମ ମଧ୍ୟ ହେଉଛନ୍ତି ଚୈତନ୍ୟ, ଚେତନ ଚେତନ ଅଛି ନାମରେ, ରସ ବିଗ୍ରହ ସେ ଭଗବାନଙ୍କ ନାମ ରସ ବିଗ୍ରହ। ତେଣୁ ପୂର୍ଣ୍ଣ ଶୁଦ୍ଧ ନିତ୍ୟମୁକ୍ତ ଅଭିନ୍ନତ ନାମ ନାମିନ, ଭଗବାନଙ୍କର ନାମ ଏବଂ ଭଗବାନଙ୍କ ଭିତରେ କୌଣସି ତଫାତ୍ ନାହିଁ। ତେଣୁ ଏଠି ଯେଉଁ ଭଗବାନ ଯେଉଁ କହିଲେ, ଯେଉଁ କଥା ସବୁ କହିଲେ, ଭଗବାନଙ୍କ ତତ୍ତ୍ୱକୁ କ'ଣ ଜଣେ ବୁଝିପାରିବେ କି? ଭଗବାନଙ୍କୁ ବୁଝିବା ପାଇଁ ହେଲେ ଅନ୍ୟ କୌଣସି ଉପାୟରେ ଜଣେ ଭଗବାନ ବୁଝିପାରିବେ ନାହିଁ। ଜ୍ଞାନ ମାଧ୍ୟମରେ, ନିଜ ଜ୍ଞାନ ମାଧ୍ୟମରେ, ନା ବେଦୈର ନ ତପସା ନ ଦାନୈର ନ ଚେଜୟା ଶକ ଏବଂ ବିଧ ଦୃଷ୍ଟୁ ଦୃଷ୍ଟବାନ ଶିବାଂ ତଥା, ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି। ଜଣେ ବେଦ ଅଧ୍ୟୟନ କରିଦେଇଛନ୍ତି ଯେ ଭଗବାନ ଜାଣିଯିବେ ନା ତାହେଲେ ଜାଣିପାରିବେ ନାହିଁ, ବା ବହୁତ ତପସ୍ୟା କରୁଛନ୍ତି, ତପସ୍ୟା ଦ୍ୱାରା ସେ ହୁଏତ ଭଗବାନଙ୍କୁ ଜାଣିପାରିବେ ନା ନା ନାହଂ ବେଦୀ ନ ତପସା ନା ଦାନ ଦାନ ଦ୍ୱାରା ମଧ୍ୟ ଜଣେ ଭଗବାନ ଜାଣିପାରିବେ ନାହିଁ ବା ଭଗବାନଙ୍କର ଯେଉଁ ପୂଜା ଆରାଧନା ରହିଛି ସେ ଜୟା ଇଜା ଦ୍ୱାରା ବା ପୂଜା ଆରାଧନା ଦ୍ୱାରା ମଧ୍ୟ ଜଣେ ଭଗବାନଙ୍କୁ ଜାଣିପାରିବେ ନାହିଁ ତେଣୁ ଭଗବାନଙ୍କୁ କେବଳ ଭକ୍ତିରେ ହିଁ ଜଣେ ଜାଣିବେ ଭକ୍ତି ବ୍ୟତୀତ ଅନ୍ୟ କୌଣସି ଉପାୟରେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜଣେ ବୁଝିପାରିବେ ନାହିଁ ତେଣୁ ସେଇ ଭକ୍ତି ଭଗବାନ ବା ଭଗବାନଙ୍କର ଭକ୍ତଙ୍କର କୃପାରୁ ଜଣେ ଭକ୍ତି ଲାଭ କରିବେ ତେଣୁ ଭଗବାନ ଯଦି ନ ଚାହିଁବେ ତାଙ୍କର କଥାକୁ କେହି ବୁଝିପାରିବେ ନାହିଁ ଭଗବାନ ଯେତେବେଳେ ଜ୍ଞାନ ପ୍ରଦାନ କରୁଛନ୍ତି ବ୍ରହ୍ମାଙ୍କୁ ଚତୁଶ୍ଳୋକୀ ଭାଗବତ ଆରମ୍ଭରେ ଏଇ ଚତୁଶ୍ଳୋକୀ ଭାଗବତମର ବିସ୍ତାର ହେଉଛନ୍ତି ଶ୍ରୀମଦ୍ ଭାଗବତମର 18,000 ଶ୍ଳୋକ ତେଣୁ ଭଗବାନ ବ୍ରହ୍ମା ବହୁତ କାଳ ପର୍ଯ୍ୟନ୍ତ ତପସ୍ୟା କଲେ ବହୁତ ତପସ୍ୟା କଲା ପରେ ଭଗବାନ ତାଙ୍କୁ ପ୍ରୀତ ହୋଇ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି ତେଣୁ ସେ ଯେତେବେଳେ ଜ୍ଞାନ ଦେଉଛନ୍ତି ସେତେବେଳେ କହୁଛନ୍ତି ଜ୍ଞାନଂ ତେହଂ ଜ୍ଞାନଂ ପରମ ଗୁହ୍ୟଂ ଯଦ୍ ବିଜ୍ଞାନ ସମନ୍ୱିତ ସହ ରହସ୍ୟଂ ତଦଙ୍ଗଂ ଚ ଗ୍ରହଣ ଗଦିତ ମୟା ଯାବାନହଂ ଯଥାଭାବ ଯଦ୍ରୂପ ଗୁଣକର୍ମକ ତଥୈବ ତତ୍ତ୍ୱବିଜ୍ଞାନ ମସ୍ତୁତେ ମଦନୁଗ୍ରହାତ୍ ମଦନୁଗ୍ରହ ମୋର ଅନୁଗ୍ରହରୁ ତୁମେ ଏସବୁ ବୁଝିବ ନହେଲେ ନିଜ ଚେଷ୍ଟାରେ ଆମେ ବୁଝିପାରିବା ନାହିଁ ଭଗବାନଙ୍କ ବିଷୟରେ ତେଣୁ ଭଗବାନ ଯାହା କହୁଛନ୍ତି ଭଗବାନଙ୍କ କୃପା ନହେଲେ ଭଗବାନଙ୍କ ଭକ୍ତଙ୍କର କୃପା ନହେଲେ ଆମେ ଭଗବାନଙ୍କ ତତ୍ତ୍ୱକୁ ବୁଝିପାରିବା ନାହିଁ ସେଥିପାଇଁ ଭଗବତ ଗୀତା ସପ୍ତ ମଧ୍ୟରେ ଭଗବାନ କହିଲେ ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧଏ ଯଥଥାମ ଅପି ସିଦ୍ଧାନାମ କଶ୍ଚିନ୍ ମାଙ୍ଗ ବ୍ୟତୀତତ୍ୱତଃ ହଜାର ହଜାର ଲୋକମାନେ ସେମାନେ ତାଙ୍କର ଜୀବନ ବ୍ୟର୍ଥ କରିଦେଉଛନ୍ତି ନଷ୍ଟ କରିଦେଉଛନ୍ତି ମନୁଷ୍ୟ ଜନ୍ମ ପ୍ରାୟ ପ୍ରାପ୍ତ ହୋଇ ସେମାନେ ପଶୁ ଭଳି ଜୀବନ ବିତେଇ ଦେଉଛନ୍ତି ତାଙ୍କ ଭିତରୁ ଯଦି କେତେଜଣ କିଛି ଜୀବନ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି ତେଣୁ ସେମାନେ ମଧ୍ୟ ଭଗବାନଙ୍କୁ ଠିକ୍ ଭାବରେ ବୁଝିପାରିବେ ନାହିଁ ଯଥତା ଆମେ ତାଙ୍କ ଭିତରୁ କେତେଜଣ ସିଦ୍ଧି ପ୍ରାପ୍ତ ହୋଇଥାଇ ପାରନ୍ତି କେଉଁ କ୍ଷେତ୍ରରେ କେଉଁଥିରେ ସେମାନେ ସିଦ୍ଧି ପ୍ରାପ୍ତ ହୋଇପାରନ୍ତି କିନ୍ତୁ ସବୁ ସିଦ୍ଧମାନେ ମଧ୍ୟ ଭଗବାନଙ୍କୁ ବୁଝିପାରିବେ ନାହିଁ ତେଣୁ ଏ ଯେଉଁ ଚାରି କୁମାର ଇଏ ଭଗବାନଙ୍କ ଜଣେ ଅବତାର ଜ୍ଞାନ ଶକ୍ତିର ଅବତାର ଏମାନେ ତେଣୁ ସେମାନେ ଭଗବାନଙ୍କର ଅର୍ଥକୁ ଯଦିଓ ଭଗବାନ କହୁଛନ୍ତି 11 ଶ୍ଳୋକରେ ଭଗବାନ କଥା କହିଛନ୍ତି ତେଣୁ ଏଠି କୁହାହେଉଛି ବ୍ରହ୍ମା କହୁଛନ୍ତି ଦେବତାମାନଙ୍କୁ ଯେ ସତୀଂ ବ୍ୟାଦାୟ ଶୁଣନ୍ତୁ ଯେତେବେଳେ ଭଗବାନ କଥା କହୁଥିଲେ ଏମାନେ ବହୁତ ଗମ୍ଭୀରତାର ସହିତ ବହୁତ ଆନନ୍ଦର ସହିତ ଭଗବାନ କଥାକୁ ବ୍ୟାଦାୟ ବୋଲି କୁହାଯାଉଛି ବହୁତ କ'ଣ ବହୁତ ଆକାଂକ୍ଷାର ସହିତ ଭଗବାନ କଥାକୁ ଶ୍ରବଣ କରୁଛନ୍ତି ବହୁତ ଚେଷ୍ଟା କରି ବହୁତ ଶ୍ରଦ୍ଧାର ସହିତ ଭଗବାନ କଥାକୁ ଶ୍ରବଣ କରୁଛନ୍ତି ଶୁଣନ୍ତୁ ଲଘ୍ମୀଂ ଗୌରବର୍ଥ ଗୌହରାମ ଅଳ୍ପ କଥା ଭଗବାନ କହିଛନ୍ତି 11 ଶ୍ଳୋକ ଭଗବାନ କହିଛନ୍ତି କିନ୍ତୁ ଆର ଗୁରୁ ଅର୍ଥ ବହୁତ ଗମ୍ଭୀର ଅର୍ଥ ରହିଛି ଗୁରୁ ଅର୍ଥ ଭଗବାନଙ୍କ କଥା ବୁଝିବା ଏତେ ସହଜ କ'ଣ ଭଗବାନ କଥା ତେଣୁ ଗୌରାମ ବହୁତ କଠିନ ବୋଲି କୁହାଯାଉଛି ଗୁରୁବା ଅର୍ଥ ଗୌରାମ ଗୌରାମ ଭଗବାନ ଅର୍ଥକୁ ଯଦି ସମସ୍ତେ ବୁଝିପାରିଥାନ୍ତେ ତାହେଲେ କାହିଁକି ଏଇ ଭୌତିକ ଜଗତରେ ଘୁରି ବୁଲୁଥାନ୍ତେ ତେଣୁ ଭଗବାନଙ୍କୁ ବୁଝିବା ଏତେ ସହଜ ନୁହଁ ଭଗବାନଙ୍କ ତତ୍ତ୍ୱ ଏତେ ସହଜ ତତ୍ତ୍ୱ ନୁହଁ ତେଣୁ ବିଗାହା ଗାଧ ଗମ୍ଭୀରାମ ସେଇ ଅଗାଧ ଗମ୍ଭୀର କଥା ଅଳ୍ପ କଥା ହେଲେ ମଧ୍ୟ ବହୁତ ତା ଦେହରେ ରହିଛି ତତ୍ତ୍ୱ ସବୁ ରହିଛି ତେଣୁ ଗମ୍ଭୀର ବହୁତ ଅଗାଧ ଗମ୍ଭୀର କଥା ସବୁ ସେ ରହିଛି ସେଥିରେ ଅବଗାହନ କରି ସେଥିରେ ସେମାନେ କୃତ୍ୟକୃତ ହେଇଯାଇଛନ୍ତି ଭଗବାନ କଥା ଶ୍ରବଣ କରି କିନ୍ତୁ ନ ବିଧୁ ତତ୍ ଚିକିତ୍ସିତମ୍ କିନ୍ତୁ ଜାଣିପାରିଲେ ନାହିଁ କ'ଣ ଭଗବାନଙ୍କର ଅଭିପ୍ରାୟ ତତ୍ ଚିକିତ୍ସିତମ୍ କ'ଣ ଭଗବାନଙ୍କର ଅଭିପ୍ରାୟ ଭଗବାନ ଏମାନଙ୍କୁ ପ୍ରକୃତରେ ପ୍ରଶଂସା କରୁଛନ୍ତି ନା ଏଙ୍କୁ ନିନ୍ଦା କରୁଛନ୍ତି ବା ତାଙ୍କର ଯେଉଁ ଅଭିଶାପ ଦେଇଛନ୍ତି ସେଟା ଗ୍ରହଣ କରୁଛନ୍ତି ନା ସେ ତାଙ୍କୁ ଅଭିଶାପ ଦେବେ ଏଇଭଳି ଭାବରେ ଠିକ୍ ଭାବରେ ବୁଝିପାରିଲେ ନାହିଁ ତାପରେ ସେ ବର୍ଣ୍ଣନା କରିବେ ସେମାନେ ଯାହାର କୁମାର ଭଗବାନ କହିବେ ତେଣୁ ଯାହା ହଉ ଏଇ ଯେଉଁ ଚାରି କୁମାର ଏମାନେ ପ୍ରକୃତରେ ପ୍ରଥମେ ଭଗବାନଙ୍କର ଯଦିଓ ଜ୍ଞାନ ଶକ୍ତିର ଅବତାର ତେଣୁ ଜ୍ଞାନ ଜ୍ଞାନ ସେମାନେ ଭଗବାନଙ୍କର ଯେଉଁ ବ୍ରହ୍ମ ସ୍ୱରୂପକୁ ଧ୍ୟାନ କରୁଥିଲେ ଜ୍ଞାନ ମାଧ୍ୟମରେ ଜଣେ ଭଗବାନଙ୍କର ବ୍ରହ୍ମ ପଦ୍ଧତିକୁ ବ୍ରହ୍ମ ତତ୍ତ୍ୱକୁ ବୁଝିପାରିବେ ଆଉ ଉନ୍ନତ ତତ୍ତ୍ୱ ବୁଝିପାରିବେ ନାହିଁ ଜ୍ଞାନ ମାଧ୍ୟମରେ ତେଣୁ ଇଏ ଜ୍ଞାନ ଶକ୍ତିର ଅବତାର ବ୍ରହ୍ମ ଚିନ୍ତନ କରୁଥିଲେ ସବୁବେଳେ କିନ୍ତୁ ଆଜି ଯେତେବେଳେ ଭଗବାନ ଦର୍ଶନ କରିଛନ୍ତି ପୂର୍ବରୁ ଯେଉଁ ଶ୍ଳୋକରେ କୁହାଯାଇଛି ଯେ ପନ୍ଦର ଶ୍ଳୋକରେ ପନ୍ଦର ଅଧ୍ୟାୟ ଶ୍ଳୋକରେ କୁହାଯାଇଛି ତସ୍ୟା ରବିନ୍ଦ ନୟନସ୍ୟ ପଦାରବିନ୍ଦ କୁଞ୍ଜ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସ୍ୱବିବରଣ ଚକାର ତେଷାମ ସଂକ୍ଷୋଭ୍ୟମ ଅକ୍ଷରଷାମ ଅଭିଚିତ କନ୍ୟ ପ୍ରଥମ ଥର ପାଇଁ ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ତାଠାରୁ ଅଧିକ ଆନନ୍ଦ ପ୍ରାପ୍ତ ହୋଇଛନ୍ତି ଭଗବାନ ଦର୍ଶନ କରି ତସ୍ୟା ଅରବିନ୍ଦ ନୟନସ୍ୟ ପଦାରବିନ୍ଦ କେବଳ ଦର୍ଶନ କରି ଏତେ ଆନନ୍ଦିତ ହୋଇଯାଇଛନ୍ତି ତାଙ୍କ ଶରୀରରେ ରୋମାଞ୍ଚ ଯାହା ଦେଇଛି ଭଗବାନଙ୍କର ମୁଖ ପଦ୍ମକୁ ଦର୍ଶନ କରି ତାଙ୍କର ପାଦ ପଦ୍ମକୁ ଦର୍ଶନ କରି ପାଦ ପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁ ଆଘ୍ରାଣ କରି ତାଙ୍କର ତାଙ୍କ ଭିତରେ ଗୋଟିଏ ଅପୂର୍ବ ଶିହରଣ ଯାହା ଦେଇଛି ସଂକ୍ଷୋଭ୍ୟମ କ୍ଷୋଭ ଯାହା ଦେଇଛି ତାଙ୍କର ବହୁତ ଆନନ୍ଦ ଯାହା ଦେଇଛି ଅକ୍ଷର ଦୁଷା ଯଦିଓ ସେ ଅକ୍ଷର ଦୁଷା ଥିଲେ ଏଇ ବ୍ରହ୍ମ ପ୍ରତି ଆକର୍ଷିତ ଥିଲେ କିନ୍ତୁ ତାଙ୍କର ଚିତ୍ତରେ ତାଙ୍କର ଶରୀରରେ ରୋମାଞ୍ଚ ଯାହା ଦେଇଛି ଭଗବାନ ରୂପ ଦର୍ଶନ କରି ଏବଂ ଭଗବାନଙ୍କ ପାଦପଦ୍ମରେ ଅର୍ପିତ ମକରନ୍ଦ ତୁଳସୀର ମକରନ୍ଦ ବାୟୁକୁ ଆଘ୍ରାଣ କରି ତାଙ୍କର ସେ ଅପୂର୍ବ ଆନନ୍ଦ ପ୍ରାପ୍ତ ହୋଇଛନ୍ତି ଯେଉଁ ଆନନ୍ଦ ସେ ପ୍ରାପ୍ତ ହେଉଥିଲେ ବ୍ରହ୍ମ ଚିନ୍ତନରେ ତାଠାରୁ ଅନେକ ଗୁଣ କୋଟି ଗୁଣ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଭଗବାନଙ୍କୁ ଦର୍ଶନ କରି ଏବଂ ଭଗବାନ ଯେଉଁ କଥା କହୁଛନ୍ତି ସେ କଥା ଅମୃତ ବୋଲି କୁହାଯାଉଛି ତେବେ କଥା ଅମୃତ ଭଗବାନ କଥା ହେଉଛି ଅମୃତ ଭଗବାନ ବି ସ୍ୱୟଂ ଅମୃତ ଭଗବାନ କଥା ମଧ୍ୟ ଅମୃତ ତେଣୁ ନିଜକୁ ଶ୍ରବଣ କରି ସେ ବହୁତ ଆନନ୍ଦିତ ହେଉଛନ୍ତି ଆହୁରି ଶୁଣିବା ପାଇଁ ଚାହୁଁଛନ୍ତି ଭଗବାନ କଥା କିନ୍ତୁ ସେ ଜାଣିପାରିଲେ ନାହିଁ ଯେ ସେ ଯେଉଁ କରିଦେଲେ ଅପରାଧ କରିଦେଇଛନ୍ତି ଏଇଟାକୁ ଭଗବାନ ଅନୁମୋଦନ କଲେ ନା ଏଇଟାକୁ ଗ୍ରହଣ କରିବେ ନାହିଁ କ'ଣ ଚାହୁଁଛନ୍ତି ପ୍ରକୃତରେ ଭଗବାନ ସେ ଯେଉଁ କଥା କହିଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷାରେ କହୁଛନ୍ତି ଯେ ପ୍ରକୃତରେ ସେ ଏଇଟାକୁ ମାନେ ଆମକୁ ଅଭିନନ୍ଦନ କରୁଛନ୍ତି ନା ଆମକୁ ତିରସ୍କାର କରୁଛନ୍ତି କିଛି ବୁଝି ହେଉନାହିଁ ତେଣୁ ଯେଉଁ ଦ୍ୱିତୀୟ ଶ୍ଳୋକରେ ଭଗବାନ କହିଲେ ଯେ ଏଦୌଦ ପାର୍ଶ୍ୱଦ ମୟମ୍ ଏଇ ଦୁଇ ଜଣ ମୋର ପାର୍ଶ୍ୱଦ ଏଇ ଯେଉଁ କଥା କହିଲେ ଦ୍ୱିତୀୟ ଶ୍ଳୋକରେ ତେଣୁ ଚିନ୍ତା କରୁଛନ୍ତି ଚାରି କୁମାର ଏମାନେ ହେଉଛନ୍ତି ଭଗବାନ ନିଜ ଜନ ଏତୌ ଦୌ ପାର୍ଶ୍ୱଦ ବୋଲି ଯେଉଁ କହିଲେ ଏତୌ ଦୌ ପାର୍ଶ୍ୱଦ ମୟମ୍ ମୋର ଏମାନେ ପାର୍ଶ୍ୱଦ ପାର୍ଶ୍ୱଦ କହିଲେ ଭଗବାନଙ୍କର ସେମାନେ ଗୋଟେ ମୁକ୍ତିପ୍ରାପ୍ତ ହୋଇଛନ୍ତି ଭଗବାନଙ୍କର ସେବାରେ ବା ଭଗବାନଙ୍କ ସମୀପରେ ସେମାନେ ସେଇ ମୁକ୍ତିପ୍ରାପ୍ତ ହୋଇଛନ୍ତି ବୈକୁଣ୍ଠ ଲୋକରେ ସେମାନେ ରହିଛନ୍ତି ସେମାନେ ଭଗବାନଙ୍କ ପାର୍ଶ୍ୱଦ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି ତେଣୁ ଏ କହିବାର ଉଦ୍ଦେଶ୍ୟ ଯେ ବର୍ତ୍ତମାନ ଚିନ୍ତା କରୁଛନ୍ତି ଚାରି କୁମାର ଭଗବାନଙ୍କ ପାର୍ଶ୍ୱଦଙ୍କୁ ଆମେ ଅଭିଶାପ ଦେଇଦେଲୁ ଚାରି କୁମାର ତାଙ୍କୁ ଯେଉଁ ଅଭିଶାପ ଦେଲେ ତାଙ୍କୁ ସେ କହିଲେ ଯେ ଇଏ ବୈକୁଣ୍ଠ ଲୋକ ଏଇଟା ହେଉଛି ଅଦ୍ୱୈତ ଜଗତ ଏଠି ଏଠି କୌଣସି ଦ୍ୱୈତ ଭାବ ନାହିଁ ଏଠି ବିଷମ ଭାବ ନାହିଁ ତୁମର କେମିତି ବିଷମ ଭାବ ଆସିଲା ଏଇଭଳି କାହିଁ ଅଭିଶାପ ଦେଲେ ଯଦି ବିଷମ ଭାବ ନାହିଁ ବୈକୁଣ୍ଠ ଲୋକରେ ତାହେଲେ ବୈକୁଣ୍ଠ ଲୋକରେ କ'ଣ କ୍ରୋଧ ଅଛି କି ତାହେଲେ କେମିତି ଇଏ କ୍ରୋଧ କଲେ ତେଣୁ ବର୍ତ୍ତମାନ ଚାରି କୁମାର ଭାବୁଛନ୍ତି ଆମେ ସିନା ଅଭିଶାପ ଦେଇଦେଲୁ କିନ୍ତୁ ଭଗବାନ ତାଙ୍କ ନିଜର ଜନ ବୋଲି କହୁଛନ୍ତି ନିଜ ଜନ ବୋଲି କହୁଛନ୍ତି ଏତେ ଦେଉ ପାର୍ଶ୍ୱ ଦେଉ ମୟଙ୍କ ତେଣୁ ଏଇଟା ଆମର ଭୁଲ ହୋଇଯାଇଛି ଆମେ ଯେଉଁ ତାଙ୍କୁ କହୁଥିଲୁ ତୁମର ଭୁଲ ହେଲା ବୋଲି ଆମେ ମଧ୍ୟ କିଛି କମ୍ ଭୁଲ କରିନାହୁଁ ଆମେ କେମିତି କ୍ରୋଧ ପ୍ରକାଶ କରୁ ଆମେ ବୈକୁଣ୍ଠ ଜଗତରେ କେମିତି ଆମ କ୍ରୋଧ ଆସିଲା ତେଣୁ ଭଗବାନଙ୍କର ସେମାନେ ଭାବୁଛନ୍ତି ଚାରି କୁମାର ଯେ ଭଗବାନଙ୍କୁ କହିବାର ଉଦ୍ଦେଶ୍ୟ ହେଉଛି ଯେ ଏମାନେ ମୋର ପାର୍ଶ୍ୱଦ ତୁମେ ତାଙ୍କୁ ଅଭିଶାପ ଦେଲ ଏତେ ଛକି ତୁମର ଅଛି ଏତେ ଶକ୍ତି ତୁମର, ମୋର ପାର୍ଶ୍ୱଙ୍କୁ ଅଭିଶାପ ଦେବ। ତେଣୁ ଏଇଭଳି ଭାବରେ ସେ ଚିନ୍ତା କରୁଛନ୍ତି ଚାରିକୁମାର। ତେଣୁ ଭଗବାନ ଯେଉଁ କହିଲେ ଯେ କଦର୍ଥୀକୃତ ମାଂ ଯଦ୍ଭୋ, କଦର୍ଥୀକୃତ ଯେଉଁ କଦର୍ଥୀକୃତ ମାଂ ଯଦ୍ଭୋ, ଯେଉଁ କଦର୍ଥୀକୃତ କରିଛନ୍ତି ସେ, ଯେଉଁ କହିବାର ଉଦ୍ଦେଶ୍ୟ ଯେ ମୋର ପାର୍ଶ୍ୱ ଦୁଇ ଜଣ ସେ ଆପଣଙ୍କୁ ସତ୍କାର କଲେ ନାହିଁ, ଆପଣଙ୍କୁ ବାଧା ଦେଇଦେଲେ, ଏ କଦର୍ଶୀକୃତ ହୋଇଗଲା। ତେଣୁ ଏଥିରେ କହିବାର ଉଦ୍ଦେଶ୍ୟ ଯେ ଭଗବାନ ଯେଉଁ କୋପ ମାନେ କ୍ରୋଧ କରୁଛନ୍ତି, ଏଇଟା ବ୍ୟଙ୍ଗ ଭାବରେ କରୁଛନ୍ତି ନା ପ୍ରକୃତରେ ଏଇଟା ସତ୍ୟରେ କ୍ରୋଧ କରୁଛନ୍ତି। କାରଣ ଏ ପ୍ରଥମେ କହୁଛନ୍ତି ସେମାନେ ହେଉଛନ୍ତି ମୋର ପାର୍ଶ୍ୱଦ। ତେଣୁ ଏମାନେ ଭାବୁଛନ୍ତି ଚାରିକୁମାର ଯେ ଆମେ ଯେଉଁ ଅଭିଶାପ ଦେଇଥିଲୁ ପ୍ରକୃତରେ ଆମର ଏଇଟା ଭୁଲ ହୋଇଗଲା। ତାପରେ ତୃତୀୟ ଶ୍ଳୋକରେ ଯେଉଁ ସେ କହିଲେ ଯେ ସ୍ୱ ଏବାନ ମତୋ ଅସ୍ମାଭି, ତୃତୀୟ ଶ୍ଳୋକରେ ସେ କହିଲେ ଯେ ଆପଣମାନେ ଯେଉଁ ମୋର ପରମ ଅନୁଗତ ନିଯୋଜନ, ଆପଣମାନେ ଏ ଦୁଇ ଜଣଙ୍କ ପ୍ରତି ଯେଉଁ ଦଣ୍ଡବିଧାନ କରିଛନ୍ତି ତାହା ମୁଁ ଅନୁମୋଦନ କରୁଅଛି, ଅନୁମୋଦନ କରୁଛନ୍ତି ବୋଲି କହିଲେ ଭଗବାନ। ଯଦି ଭଗବାନ ଅନୁମୋଦନ ନ କରିଥାନ୍ତେ ତାହେଲେ ତାଙ୍କୁ ଏଇ ଯେଉଁ ଅଭିଶାପ ଦେଲେ ସେଇଟା ଫଳିପାରିଥାନ୍ତା କି? କାହିଁକି ୟା ପରେ ଅଛି, ପରେ ସବୁ କହିବେ। ସେଇଟା ବ୍ରହ୍ମ ତେଜ ସମର୍ଥ ବି 28 ଶ୍ଳୋକରେ ଗୋଟେ କହିବେ ଯେ ବ୍ରହ୍ମ ତେଜ ବ୍ରହ୍ମ ଅଭିଶାପ ମଧ୍ୟ ଭଗବାନ ବ୍ୟର୍ଥ କରିଦେଇପାରିବେ, ଯେଉଁଭଳି ଭାବରେ ଅମ୍ବରୀଶ ମହାରାଜଙ୍କର କ୍ଷେତ୍ରରେ ହେଇଥିଲା। ଅମ୍ବରୀଶ ମହାରାଜଙ୍କୁ ବ୍ରହ୍ମ ଅଭିଶାପ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ଦୁର୍ବାସାମାନେ, ଜଟା ଛିଣ୍ଡେଇକିରି ତାଙ୍କୁ ହତ୍ୟା କରିବା ପାଇଁ କୃତିଆ ନାମକ ରାକ୍ଷସ ସୃଷ୍ଟି କରିଦେଇଥିଲେ, କିନ୍ତୁ ଭଗବାନ ତାକୁ ବ୍ୟର୍ଥ କରିଦେଲେ। ଭଗବାନଙ୍କର ବ୍ୟର୍ଥ କରି ଭଗବାନଙ୍କ ଚକ୍ର ବ୍ୟର୍ଥ କରିଦେଲା। ତେଣୁ ଯଦି ଭଗବାନ ପ୍ରକୃତରେ ଅନୁମୋଦନ କରୁଛନ୍ତି ନା କରିନାହାନ୍ତି ଏଇଟା ମଧ୍ୟ ସେ ସନ୍ଦେହ କରୁଛନ୍ତି। ଏବଂ ଚତୁର୍ଥ ଶ୍ଲୋକରେ ଯେଉଁ କହିଲେ ତତ୍ ଧୀତାତ୍ମ କୃତମ, ଚତୁର୍ଥ ଶ୍ଲୋକରେ ସେ କହୁଛନ୍ତି ଯେ ତଦ୍ଭ ପ୍ରସାଦୟ ମଧ୍ୟ ବ୍ରହ୍ମ ଦୈବଂ ପରଂ ହି ମେ ତତ୍ ଧୀତ୍ୟାତ୍ମ କୃତଂ ମନି ଯତ୍ ସ୍ୱ ପୁଙ୍ଗି ରସକୃତା। ତାର ଅର୍ଥ ହେଉଛି ତଦ୍ ହି ତତ୍ ହି ଇତି ଆତ୍ମକୃତଂ ମନି। ତେଣୁ ଏ ଯେଉଁ ଅଭିଶାପ ଦେଲେ ଭଗବାନ କହୁଛନ୍ତି ଇଏ ପ୍ରକୃତରେ ମୋ ଦ୍ୱାରା ହିଁ ବିଧାନ କରାଯାଇଛି, ଆତ୍ମକୃତଂ ମୋ ଦ୍ୱାରା ହିଁ କରାଯାଇଛି। ତେଣୁ ଏଇଟା ଭଗବାନ ବୋଧେ ଏଇଟାକୁ ଗ୍ରହଣ କରୁଛନ୍ତି, ଆମର ଅଭିଶାପକୁ ଗ୍ରହଣ କରୁଛନ୍ତି, ଏଭଳି ଭାବରେ ଚିନ୍ତା କରୁଛନ୍ତି। ତାପର ଶ୍ଳୋକରେ 6 ଶ୍ଳୋକରେ ଯେଉଁ କହିଲେ ଯେ ସୋହଂ ଭବଦ୍ଭ୍ୟ ସୋହଂ ଭବଦ୍ଭ୍ୟ ଉପଲବ୍ଧ ସୁଦୀପ୍ତ କୀର୍ତ୍ତି, ଏ ଯେଉଁ ମୋର ଆଜି କୀର୍ତ୍ତି ରହୁଛି ଏ କୀର୍ତ୍ତି ମୁଁ କେମିତି ପ୍ରାପ୍ତ ହେଉଛି ନା ଏ ବ୍ରାହ୍ମଣମାନଙ୍କର ସେବାରେ କରି। ତେଣୁ ବ୍ରାହ୍ମଣମାନଙ୍କ ସେବା କରିକିରି କ'ଣ ପ୍ରକୃତରେ ଭଗବାନ କୀର୍ତ୍ତି ପ୍ରାପ୍ତ ହୋଇଛନ୍ତି? କାରଣ ପ୍ରକୃତରେ ଚାରିକୁମାର ଜାଣନ୍ତି ପ୍ରକୃତରେ ଭକ୍ତମାନେ ଭଗବାନଙ୍କ ସେବା କରି କୀର୍ତ୍ତି ପ୍ରାପ୍ତ ହୁଅନ୍ତି, ଭଗବାନ କୀର୍ତ୍ତି ପ୍ରାପ୍ତ ହୁଅନ୍ତି ନାହିଁ। କିନ୍ତୁ ଇଏ ଉପହାସରେ କହୁଛନ୍ତି ନା ପ୍ରକୃତରେ କହୁଛନ୍ତି? ଏବଂ ଛିନ୍ଦିଆ ସୋ ବାହୁମପି, ଏ ଯେଉଁ କଥାଟି କହିଛନ୍ତି ନିଜର ବାହୁକୁ ମଧ୍ୟ ମୁଁ ଛେଦନ କରିବି ଯଦି ବ୍ରାହ୍ମଣ ମାତୃ ପ୍ରତି ଅପରାଧ କରାଯାଏ। ତେଣୁ ଆ ଦ୍ୱାରା ସେ କ'ଣ ଚିନ୍ତା କରୁଛନ୍ତି? ଛିନ୍ଦିଆ ସୋ ବାହୁମପି। ତାପରେ 7 ଶ୍ଳୋକରେ ଯେଉଁ କହିଲେ ଯତ୍ ସେବୟା ଚରଣ ପଦ୍ମ ପବିତ୍ର ରେଣୁ, ସେ ବ୍ରାହ୍ମଣମାନଙ୍କର ମୁଁ ସେବା କରିକିରି ତାଙ୍କର ଚରଣ ପଦ୍ମକୁ ସେବା କରି ମୋର ମୁଁ ଏତେ ତୀର୍ଥ ଏତେ ସବୁ କିଛି ମୋର ଯଶ ମୁଁ ପ୍ରାପ୍ତ ହୋଇଛି। ତେଣୁ ପ୍ରକୃତରେ ଆମର ଚରଣ ପଦ୍ମକୁ ସେବା କରି ସେ କହୁଛନ୍ତି ବ୍ରାହ୍ମଣଙ୍କର ପଦରେଣୁ ପାଇବା ପାଇଁ ମୁଁ ତାଙ୍କ ପାଖରେ ଯାଉଛି, କିନ୍ତୁ ପ୍ରକୃତରେ ଯେ ଆମର ପଦରେଣୁ ଭଗବାନ ପବିତ୍ର କରୁଛି ନା, ପବିତ୍ର ଭଗବାନଙ୍କ କୃପାରୁ ଆମେ ପବିତ୍ର ହୋଇଯାଉଛେ। ଜନ୍ନାମ ଶ୍ରୁତି ମାତ୍ରେଣ ଉମାନ ଭକ୍ତି ନିର୍ମଳ, ଭଗବାନଙ୍କର ନାମ ଭଗବାନଙ୍କର ସେବା ମାଧ୍ୟମରେ ଆମେ ପବିତ୍ର ହେଉଛେ। ଭଗବାନ ହେଉଛନ୍ତି ପରମ ପବିତ୍ର ଭଗବାନ ବୋଲି କୁହାଯାଇଛି, ସେ ହେଉଛନ୍ତି ପରମ ପବିତ୍ର। ତାଙ୍କ ସଙ୍ଗରେ ଆମେ ଯଦି ତାଙ୍କ ସହିତ ସଙ୍ଗ ଲାଭ କରିବା ତାହେଲେ ଆମେ ପବିତ୍ର ହୋଇଯିବା, କିନ୍ତୁ ଆମ ଦ୍ୱାରା କ'ଣ ସେ ପବିତ୍ର ପ୍ରକୃତିରେ ହେଉଛନ୍ତି ଏଇଭଳି ଭାବେ ଚିନ୍ତା କରୁଛନ୍ତି। ଯଶ ସେବା ତାପରେ ଅଷ୍ଟମ ଶ୍ଳୋକରେ ଯେଉଁ କହିଲେ ଯେ ନ ତଥାତ୍ମି ନାହଂ ତଥାତ୍ମି ଯଜମାନ ହବିର ପିତାନେ, ମୁଁ ଯେଭଳି ଯଜ୍ଞରେ ହବି ପ୍ରଦାନ କଲେ ଯେଭଳି ସନ୍ତୁଷ୍ଟ ନ ହୁଏ, ବ୍ରାହ୍ମଣଙ୍କୁ ଖାଦ୍ୟ ପ୍ରଦାନ କଲେ ମୁଁ ସେଥିରେ ସନ୍ତୁଷ୍ଟ ହୋଇଯାଏ, ବ୍ରାହ୍ମଣଙ୍କୁ ଖାଦ୍ୟ ପ୍ରଦାନ କଲେ ମୁଁ ସେଥିରେ ସନ୍ତୁଷ୍ଟ ହୋଇଯାଏ। ତେଣୁ ଆର ପ୍ରକୃତ ଅର୍ଥ କ'ଣ ଚାରି କୁମାର ଚିନ୍ତା କରୁଛନ୍ତି ଯେ ଆମେ ବ୍ରାହ୍ମଣମାନେ କେବଳ ଖାଦ୍ୟ ବ୍ରାହ୍ମଣ ଖାଦ୍ୟ ହିଁ ସନ୍ତୁଷ୍ଟ ହୋଇଯିବେ, ଅର୍ଥାତ୍ ସେମାନେ ପଶୁ ଭଳି ଗାଭୀ ଭଳି ସେମାନେ ଗାଭୀ ସହିତ ତୁଳନା କରିଦେଇଛନ୍ତି। ତେଣୁ ପଶୁ ଯେଭଳି ଭାବରେ ଖାଦ୍ୟ ହିଁ କେବଳ ତାଙ୍କର ଏକମାତ୍ର ଲକ୍ଷ୍ୟ, ତେଣୁ ବ୍ରାହ୍ମଣମାନଙ୍କୁ ମଧ୍ୟ ସେହିଭଳି ଭାବରେ ଖାଦ୍ୟ ପ୍ରଦାନ କରିଦେଲେ ସେମାନେ ସନ୍ତୁଷ୍ଟ ହୋଇଯିବେ। ତେଣୁ ଭଗବାନ ଏଇଭଳି ଭାବରେ ଭାବୁଛନ୍ତି, ଆମକୁ ପଶୁ ଭଳି ଚିନ୍ତା କରୁଛନ୍ତି ନା କ'ଣ, ଘାସ ହିଁ ଚର୍ପଣ କର ତୁମେ, ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ଏଇଟା। ତେଣୁ ନବମ ଶ୍ଳୋକରେ ଯେଉଁ କହିଲେ ଜୈସାମ ବିଭର୍ମି ଅହମ୍ ଅଖଣ୍ଡ ବିଖଣ୍ଡ ଯୋଗ, ଏଇ ଯେଉଁ ଶ୍ଳୋକ ଆର ଅର୍ଥ ଏଇ ଯେଉଁ ପବିତ୍ର ପାଦ ଲୋକ ଶଶିଶେଖର ମହାଦେବଙ୍କୁ ମଧ୍ୟ ତ୍ରିଭୁବନକୁ ସଦ୍ୟ ପବିତ୍ର କରେ। ତେଣୁ ଆ ଦ୍ୱାରା ଏଇଟା ପ୍ରକୃତରେ ଆମ ଦ୍ୱାରା ସେ ପବିତ୍ର ହେଉଛନ୍ତି ଯେଉଁ କହୁଛନ୍ତି, ଏଇଟା ପ୍ରକୃତରେ ଆମକୁ ଉପହାସ କରୁଛନ୍ତି ତ ନା ନାହିଁ, ପ୍ରକୃତିରେ ଉପହାସ ନା ପ୍ରକୃତ କଥା, ଭଗବାନ କ'ଣ ଆମ ଦ୍ୱାରା ପବିତ୍ର ହୋଇପାରିବେ। ଏବଂ ଦଶମ ଶ୍ଳୋକରେ ଯେଉଁ କହିଲେ ଯେ ସେମାନେ ହେଉଛନ୍ତି ମୋର ତନୁ, ଯେମି ତନୁ ଦ୍ୱିଜବରାଣ ଦୁହତିର ମଦିଆ, ଦୁହତି ମାନେ ଗାଭୀ ସହିତ ଗାଭୀ ଏବଂ ବ୍ରାହ୍ମଣ, ଏଇଟାକୁ ପ୍ରକୃତରେ ଭଗବାନ ଅନ୍ତର୍ଭୁତରେ ଚାହୁଁଛନ୍ତି ନା ଏଇଟା ହାସ୍ୟ କରି କହୁଛନ୍ତି। ତାପରେ ଏଗାର ନମ୍ବର ଶ୍ଳୋକରେ ଯେଉଁ କହିଲେ ଯେ ବ୍ରାହ୍ମଣାନ୍, ଯେ ବ୍ରାହ୍ମଣାନ୍ ମୈଢିଆ କ୍ଷିପତୋ ଅର୍ଚ୍ଚନ୍ତ, ବ୍ରାହ୍ମଣମାନେ ଯଦି କୌଣସି କାରଣରୁ କ୍ରୋଧ ପ୍ରକାଶ କରନ୍ତି ତଥାପି ଅନ୍ୟମାନେ ସେଇଟାକୁ ଗ୍ରହଣ କରିବେ, ତାଙ୍କ ଉପରେ କ୍ରୋଧ ପ୍ରକାଶ କରିବେ ନାହିଁ, ତାଙ୍କୁ ବିନୟ ସହକାର କଥା କହିବେ, ଏଇ ଯେଉଁ କହିବାର ତାତ୍ପର୍ଯ୍ୟ ସେମାନେ ଚିନ୍ତା କରୁଛନ୍ତି ଯେ ଏଇ ଯେଉଁ ବ୍ରାହ୍ମଣମାନଙ୍କର କ୍ରୋଧ, ବ୍ରାହ୍ମଣମାନେ ପ୍ରକୃତରେ କ୍ରୋଧ କରିବା କଥା ନୁହଁ, କିନ୍ତୁ ବ୍ରାହ୍ମଣମାନେ କ୍ରୋଧ ଦେଖିଲେ ଭଗବାନ ଏବଂ ଭକ୍ତମାନେ ହସିବା କଥା, ଏ ବ୍ରାହ୍ମଣ ହେଇ ସତ୍ୟଗୁଣକୁ ଆସି ମଧ୍ୟ ସେ କ୍ରୋଧ କରୁଛନ୍ତି। ଆଜି ଚାରି କୁମାରଙ୍କର ମଧ୍ୟ କ୍ରୋଧ ଜାହାତ ହେଇଛି, ତେଣୁ ଏ ଗୋଟେ ହାସ୍ୟାସ୍ପଦ କଥା। ତେଣୁ ଭକ୍ତମାନେ କିନ୍ତୁ କ୍ରୋଧ ପ୍ରକାଶ କରନ୍ତି ନାହିଁ, ଭକ୍ତମାନଙ୍କ ପ୍ରତି କିଛି ଅପରାଧ କରାଗଲେ ମଧ୍ୟ ସେ ସେଇଟାକୁ ସହି ନିଅନ୍ତି। ତେଣୁକରି ପ୍ରକୃତରେ ଭଗବାନ ଭକ୍ତଙ୍କର ବଶ ହୋଇଯାଆନ୍ତି, ଯେମିତି ଅମ୍ବରୀଶ ମହାରାଜ, ଅମ୍ବରୀଶ ମହାରାଜ ମଧ୍ୟ ଜଣେ ବ୍ରାହ୍ମଣ ଥିଲେ, ଋଷି ଥିଲେ, ବ୍ରହ୍ମର୍ଷି ଥିଲେ, କିନ୍ତୁ ଭଗବାନ ତାଙ୍କର ବଶ ହେଲେ ନାହିଁ, ଯେହେତୁ ସେ ଦୁର୍ବାସା ମୁନି ଜଣେ ବ୍ରହ୍ମର୍ଷି ଥିଲେ, କିନ୍ତୁ ଯେହେତୁ ସେ ଅମ୍ବରୀଶ ମହାରାଜଙ୍କ ପ୍ରତି ଅପରାଧ କରିଛନ୍ତି ସେଇଥିପାଇଁ ଭଗବାନ ଅମ୍ବରୀଶ ପ୍ରତି ଔଦାସୀନ ହୋଇନାହାନ୍ତି, ଅମ୍ବରୀଶକୁ ରକ୍ଷା କରିଛନ୍ତି, ବରଂ ଏଇ ଦୁର୍ବାସା ପ୍ରତି ଉଦାସୀନତା ଦେଖାଇଛନ୍ତି। ଦୁର୍ବାସା ଯେଉଁ କ୍ରୋଧ କରି ଜଟା ନିକ୍ଷେପ କରିଥିଲେ ହତ୍ୟା କରିବା ପାଇଁ, ଭଗବାନ ସେଟାକୁ ବ୍ୟର୍ଥ କରିଦେଲେ। ତେଣୁ ଚାରି କୁମାର ଏ ଯେଉଁ ଅଭିଶାପ ଦେଇଛନ୍ତି, ଭଗବାନ ଚାହିଁଲେ ସେଟାକୁ ମଧ୍ୟ ବିଫଳ କରିଦେଇପାରନ୍ତି, ଭଗବାନଙ୍କ ଇଚ୍ଛା ହେବ ଯଦି ସେଟାକୁ ବିଫଳକୃତ କରିଦେବେ, ଯେଉଁଭଳି ଭାବରେ ଅମ୍ବରୀଶ ମହାରାଜ କ୍ଷେତ୍ରରେ ହେଇଥିଲା। ତେଣୁ ଚାରି କୁମାର ଏହିସବୁ ଚିନ୍ତା କରି ଏହିସବୁ ଶ୍ଳୋକକୁ ଯେଉଁ କହିଥିଲେ ଏଗାରଟି ଶ୍ଳୋକ, ତାକୁ ପୁଣିଥରେ ମନରେ ଚିନ୍ତା କରି ଭାବୁଛନ୍ତି ପ୍ରକୃତରେ ଭଗବାନଙ୍କର କ'ଣ ଇଚ୍ଛା। ତେଣୁ ତାପରେ ସେ ପ୍ରାର୍ଥନା କରିବେ, ପ୍ରଭୁ ଆପଣ ଯାହା ଇଚ୍ଛା ତାହା ହିଁ କରନ୍ତୁ, ଆମର ଏ ଯେଉଁ ଯଦି ଚାହୁଁଛନ୍ତି ଏ ଯେଉଁ ଆମେ ଅଭିଶାପ ଦେଇଛୁ ଏଇଟାକୁ ଆପଣ ମଧ୍ୟ ବ୍ୟର୍ଥ କରିଦେଇପାରନ୍ତି, ଆପଣ ଚାହିଁଲେ ଏଇଟାକୁ ବ୍ୟର୍ଥ କରିଦେଇପାରନ୍ତି, ନହେଲେ ଯଦି ଚାହିଁବେ ଏଇଟାକୁ ସଫଳୀକୃତ କରିପାରନ୍ତି ଆପଣଙ୍କ ଇଚ୍ଛା, ଏବଂ ଆପଣ ଯଦି ଚାହିଁବେ ଆମକୁ ଦଣ୍ଡ ପ୍ରଦାନ କରିପାରନ୍ତି। ଆମେ ଅପରାଧ କରିଛୁ, ଆମ ଅପରାଧ ପାଇଁ ନର୍କକୁ ଯିବା ପାଇଁ ପ୍ରକୃତରେ ଆମେ ଉପଯୁକ୍ତ। ଏଇଭଳି ଭାବରେ ଆଗରୁ ସେ କହିଥିଲେ ଚାରି କୁମାର। ତେଣୁ ଏଇ ଯେଉଁ ଭଗବାନଙ୍କର କଥା ଏସବୁ ସତୀ ବ୍ୟାଦାୟ ଶୁଣନ୍ତୁ, ଏସବୁ ଶୁଣି ଭଗବାନ କଥା ଶୁଣିବା ପାଇଁ ତାଙ୍କର ଆହୁରି ଆଗ୍ରହ ରହୁଛି। ଭଗବାନ କଥା ଅମୃତପୂର୍ଣ୍ଣ କଥା, ଯେତେ ଶୁଣିଲେ ମଧ୍ୟ ଆହୁରି ଅଧିକ ଶୁଣିବା ପାଇଁ ଜଣେ ଚାହିଁବେ। ଭଗବାନ କଥା ଏଭଳି ଅମୃତପୂର୍ଣ୍ଣ କଥା, ଯେତେବେଳେ ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଯାଇଛନ୍ତି ଶାନ୍ତିଦୂତ ହିସାବରେ ଯାଇଛନ୍ତି, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଏ, ଭଗବଦ୍ଗୀତା ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ସେତେବେଳେ ସେ କହୁଛନ୍ତି, ଶାନ୍ତି ପ୍ରସ୍ତାବ ଦେଉଛନ୍ତି କ'ଣ ଧୃତରାଷ୍ଟ୍ର ମହାରାଜକୁ, ଯେ ପାଣ୍ଡବମାନଙ୍କର ପ୍ରକୃତିରେ ସମସ୍ତ କିଛି ରାଜ୍ୟ, ସମସ୍ତ ତ୍ରିଭୁବନ ହେଉଛି ପାଣ୍ଡବମାନଙ୍କର, କାରଣ ସେ ରାଜସ୍ୱ ଯଜ୍ଞ କରି ସବୁକିଛି ଜୟ କରିଛନ୍ତି। ତେଣୁ ଏ ସମସ୍ତ ରାଜ୍ୟକୁ ତାଙ୍କୁ ଫେରାଇ ଦିଅନ୍ତୁ। କିନ୍ତୁ ସେଥିରେ ଯେତେବେଳେ ରାଜି ହେଲା ନାହିଁ, ସେତେବେଳେ ସେ ଭଗବାନ ତାଙ୍କୁ ଶାନ୍ତି ପ୍ରସ୍ତାବ ନେଇକରି କହିଲେ, ଠିକ ଅଛି ନହେଲେ ଅଧା ରାଜ୍ୟ ଦିଅନ୍ତୁ। ଅଧା ରାଜ୍ୟ ମଧ୍ୟ ଦେଲେ ନାହିଁ, ସେଥିରେ ରାଜି ହେଲେ ନାହିଁ। ତେଣୁ ତାପରେ ସେ ପାଞ୍ଚଗଣ୍ଠି ଗ୍ରାମ ମଧ୍ୟ ଦେବା ପାଇଁ ଚାହିଁଲେ। ସେହି ପ୍ରସଙ୍ଗରେ କୁହାଯାଇଛି, ଉଦ୍ଧବ କହୁଛନ୍ତି କଥା ଯେ ଯଦା ଚ ପାର୍ଥ ପ୍ରହିତ ସଭାୟା ଜଗଦ୍ଗୁରୁ ଜାନି ଜଗଦ କୃଷ୍ଣ ନତାନି ପୁଂସାମୃତାୟନାନି ରାଜୋରୁମେନି କ୍ଷତ ପୂର୍ଣ୍ଣ ଲେସା। ଯଦା ଚ ପାର୍ଥ ପ୍ରହିତ ସଭାୟା, ଭଗବାନ ଶାନ୍ତିଦୂତ ହିସାବରେ ଯାଇଛନ୍ତି, ଯୁଧିଷ୍ଠ ମହାରାଜ ପଠାଇଛନ୍ତି ଭଗବାନଙ୍କୁ ଶାନ୍ତିଦୂତ ହିସାବରେ। ଏତେ ତାଙ୍କ ପ୍ରତି ଅନ୍ୟାୟ ହେଲେ ମଧ୍ୟ ସେ ଚାହୁଁଥିଲେ ଶାନ୍ତିରେ କଥାଟାକୁ ସମାଧାନ କରିବା ପାଇଁ। ଯୁଦ୍ଧ ଚାହୁଁନଥିଲେ ଯୁଧିଷ୍ଠ ମହାରାଜ ଧର୍ମରାଜ, ସେ ଯୁଦ୍ଧ ଚାହୁଁନଥିଲେ, କିନ୍ତୁ ଭଗବାନ ଚାହୁଁଛନ୍ତି ଯୁଦ୍ଧ। ଭଗବାନ ଚାହୁଁଛନ୍ତି ଯୁଦ୍ଧ କାହିଁକି ନା, ସେ ଧର୍ମର ସ୍ଥାପନ କରିବେ, ଅଧର୍ମକୁ ବିନାଶ କରିବେ। ଯଦିଓ ଧର୍ମରାଜ ଯୁଧିଷ୍ଠ ମହାରାଜ ସେ ଚାହୁଁନାହାନ୍ତି ଯୁଦ୍ଧ, କାରଣ କୌରବମାନେ ତାଙ୍କର ଭାଇ, ତାଙ୍କ ସହିତ ଯୁଦ୍ଧ କଲେ ସେମାନଙ୍କର ହତ୍ୟା ହେବ, ଏଇଟା ସେ ଚାହୁଁନାହାନ୍ତି। ତାଙ୍କ ପ୍ରତି ଏତେ ଅପରାଧ କଲେ ମଧ୍ୟ ଯୁଧିଷ୍ଠ ମହାରାଜ ସେଇଟା ଗ୍ରହଣ କରୁନାହାନ୍ତି, ସେ ତାଙ୍କ ଶତ୍ରୁ ବୋଲି ଗ୍ରହଣ କରୁନାହାନ୍ତି। ସେଥିପାଇଁ ତାଙ୍କ ନାଁ ହେଉଛି ଅଜାତ ଶତ୍ରୁ ଯୁଧିଷ୍ଠ ମହାରାଜଙ୍କର। କିନ୍ତୁ ଭଗବାନ ଚାହୁଁଛନ୍ତି ଯୁଦ୍ଧ, ଯାହା ବି ହେଉ ଭଗବାନ ଯାହା ଚାହିଁଲେ ମଧ୍ୟ ଭଗବାନ କଥା ସେଠି କହୁଛି, ଉଦ୍ଧବ କହୁଛନ୍ତି ଯେ ଯଦାତ ପାର୍ଥ ପ୍ରହିତ ସଭାୟା ଜଗତ ଗୁରୁ ଜାନି ଜଗତ କୃଷ୍ଣ, ଜଗତ ଗୁରୁ ସିଏ ଭଗବାନ ବା କୃଷ୍ଣଙ୍କ ବନ୍ଦେ ଜଗତ ଗୁରୁ। ତେଣୁ ସିଏ ଯେଉଁ ଯାଇକରି ସେଠି ଜଗତ କୃଷ୍ଣ ଭଗବାନ ନିଜେ ଯାଇଛନ୍ତି ଶାନ୍ତିଦୂତ ହିସାବରେ ହସ୍ତିନାପୁରକୁ ଯାଇ, ନତାନି ପୁଂସାମ ଅମୃତାୟନାନି ଅମୃତପୂର୍ଣ୍ଣ କଥା ଭଗବାନଙ୍କର, ଅମୃତପୂର୍ଣ୍ଣ କଥା ଯେଉଁ ଭୀଷ୍ମ ଏବଂ ଅନ୍ୟମାନେ ସବୁ ରହିଛନ୍ତି, ବିଦୁର ଇତ୍ୟାଦି ଏମାନେ ସବୁ ରହିଛନ୍ତି, କୃପାଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟ, ଏମାନେ ଭଗବାନ କଥା ଶୁଣି ବହୁତ ତାଙ୍କୁ ଅମୃତ ଭଳି ଲାଗୁଛି। କିନ୍ତୁ ସେହି କଥା ଦୁର୍ଯ୍ୟୋଧନକୁ ଆନନ୍ଦ ଲାଗୁନି, ନତାନି ପୁଂସାମ ଅମୃତା ରାଜରୁ ମେନେ କ୍ଷେତପୂର୍ଣ୍ଣ ଲେସା, ଏ ଯେଉଁ ଦୁର୍ଯ୍ୟୋଧନ ଏଇଟାକୁ ଗ୍ରହଣ କଲେ ନାହିଁ। ତେଣୁ ତାଙ୍କର ଯେଉଁ କିଛି ପୁଣ୍ୟ ଥିଲା ସେଇଟା ମଧ୍ୟ ନଷ୍ଟ ହୋଇଗଲା, ଭଗବାନ କଥାକୁ ଗ୍ରହଣ କଲେ ନାହିଁ। ତେଣୁ ଏଇ ଯେଉଁ ଭଗବାନ କଥା ସବୁବେଳେ ଅମୃତପୂର୍ଣ୍ଣ କଥା ଭଗବାନଙ୍କର, ତେଣୁ ଚାରି କୁମାର ମଧ୍ୟ ସେଇଭଳି ଭାବରେ ସେ ଅମୃତକୁ ଆସ୍ୱାଦନ କରୁଛନ୍ତି, ଅମୃତକୁ ଆସ୍ୱାଦନ କରୁଛନ୍ତି, ଏବଂ ସେ ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ଭଗବାନ କେତେ କୃପାମୟ, କେତେ କରୁଣାମୟ, ଯେ ଆମର ଆମକୁ ଏଇଭଳି ଭାବରେ ପ୍ରଶଂସା କରିଛନ୍ତି। ଯେଉଁ ଭଗବାନ ପ୍ରକୃତରେ ନିନ୍ଦା କଲେ ନା ପ୍ରଶଂସା କଲେ ସେଇଟାକୁ ସେମାନେ ବୁଝିପାରୁନାହାନ୍ତି, କାରଣ ଭଗବାନ କଥା ପ୍ରଶଂସା ଭଳିଆ କରିଛନ୍ତି ଯେ ଆପଣମାନେ ମୋର ନିଜ ଶରୀର ଭଳି, ଆପଣମାନଙ୍କୁ ଯଦି ଯେଉଁମାନେ ପ୍ରତି ଅପରାଧ କରିବେ ସେମାନେ ମୋର ହାତ ହେଲେ ମଧ୍ୟ ମୁଁ ତାକୁ ଛେଦନ କରିବି, ଆପଣମାନଙ୍କର ଯେଉଁ ସେବା କରି ମୁଁ ଏତେ ପବିତ୍ର ହୋଇଛି, ମୋର ତୀର୍ଥ ବ୍ୟାପି ଯାଇଛି, ଏଇଭଳି ଭାବରେ ବହୁତ ପ୍ରଶଂସା କରିଛନ୍ତି ଚାରି କୁମାର। ତେଣୁ ପ୍ରକୃତରେ ଭଗବାନ ଆମକୁ ପ୍ରଶଂସା କଲେ ନା ଆମକୁ ନିନ୍ଦା କରୁଛନ୍ତି ସେଇଟା ବୁଝିପାରିଲେ ନାହିଁ। ଭଗବାନ କଥା ବୁଝିବା ଏତେ ସହଜ କଥା ନୁହଁ। ଭଗବାନ ଅଦ୍ୱୈତତ୍ଵ ଭଗବାନ କୃପା କଲେ ହିଁ ଭଗବତ ତତ୍ତ୍ୱକୁ ଜଣେ ବୁଝିପାରିବେ। ଭଗବାନ କୃପା ବିନା ଆଉ ଭଗବାନଙ୍କର ଯେଉଁମାନେ କୃପା ପ୍ରାପ୍ତ ହୋଇଛନ୍ତି ସେହି ଭକ୍ତଙ୍କର କୃପା ବିନା ଜଣେ ଭଗବାନଙ୍କର ତତ୍ତ୍ୱକୁ ବୁଝିପାରିବେ ନାହିଁ। ତେଣୁ ବ୍ରହ୍ମା ତାଙ୍କର ସ୍ତୁତିରେ କହିଛନ୍ତି, ବ୍ରହ୍ମା ମଧ୍ୟ ବୁଝିପାରିଲେ ନାହିଁ ଭଗବାନଙ୍କୁ, ଆଉ ତାଙ୍କ ଚାରି ପୁତ୍ର କଥା ଆଉ କ'ଣ କୁହାଯିବ। ଦଶମ ଚଉଦ ଅଧ୍ୟାୟରେ ସେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି, କ୍ଷମା ପ୍ରାର୍ଥନା କରିଛନ୍ତି ଯେ ପ୍ରଭୁ ଆମେ ଅଥାପି ତେ ଦେବ ପଦାନମ୍ବୁଜଦ୍ୱୟ ପ୍ରସାଦ ଲେସାନ ଗୃହୀତ ଏବ ହେଇ ଜାଣାତି ତତ୍ତ୍ୱଂ ଭଗବାନ ମହିମ୍ନୋ ନ ଜାନ ଏକୋପି ଚିରଂ ବିଚିନ୍ନ। ପ୍ରଭୁ ଆପଣଙ୍କର ଅଥାପି ତେ ଦେବ ପଦାମ୍ବୁଜଦ୍ୱୟ, ଏ ପ୍ରଭୁ ଆପଣଙ୍କର ପାଦପଦ୍ମ ଦ୍ୱୟର କୃପା ଲେସାନୁଭୂତ ଏବ ହି, ଯେଉଁମାନେ ଲେସ ମାତ୍ର କୃପାରେ ଅନୁଭୂତ ହୋଇଛନ୍ତି ସେମାନେ ଆପଣଙ୍କୁ ଜାଣିପାରିବେ, ସେମାନେ ଆପଣଙ୍କ କଥାକୁ ବୁଝିପାରିବେ। ନ ଚାହେଁ ଚିର ଏକ ବି ଚିରମ ବିଚିନ୍ନ, ଚିରକାଳ ଧରି ଜଣେ ଯଦି ଚିନ୍ତା କରି ଚାଲିଲେ ମଧ୍ୟ ଭଗବାନଙ୍କୁ କୃପା ବୁଝିପାରିବେ ନାହିଁ, ଭଗବତ ତତ୍ତ୍ୱକୁ ବୁଝିପାରିବେ ନାହିଁ। ତେଣୁ ଭଗବାନଙ୍କର ହୃଦୟର କଥା ଭକ୍ତ ହିଁ ବୁଝନ୍ତି ଏବଂ ଭକ୍ତର ହୃଦୟ କଥା ଭଗବାନ ବୁଝିପାରନ୍ତି। ତେଣୁ ଚାରି କୁମାର ଚିନ୍ତା କରୁଛନ୍ତି ଯେ ପ୍ରକୃତରେ ଭଗବାନ କ'ଣ ଚାହୁଁଛନ୍ତି। ପ୍ରକୃତରେ ଘଟଣାଟି ହେଉଛି ଭଗବାନଙ୍କର ଇଚ୍ଛା ଅନୁସାରେ ଏସବୁ ହେଇଛି, ନହେଲେ ବୈକୁଣ୍ଠ ଲୋକରୁ କାହାର ପତନ ହୁଏ କି, ବୈକୁଣ୍ଠ ଲୋକରେ କାହାର କ୍ରୋଧ ଆସିବ କି, ଏସବୁ କାହିଁକି ହେବ। ପ୍ରକୃତ ତତ୍ତ୍ୱ ହେଉଛି ଯେ ଭଗବାନ ଚାହାନ୍ତି ଏଇ ଯୁଦ୍ଧ, ଭଗବାନଙ୍କର ଯୁଦ୍ଧ ଇଚ୍ଛା ରହିଛି। ଜନ୍ମାଦ୍ୟସ ଯତ ଶ୍ଲୋକରେ ଯେଉଁ କୁହାଯାଇଛି ସବୁକିଛି ଭଗବାନଙ୍କଠାରୁ ଆସୁଛି। ତେଣୁ ବୈକୁଣ୍ଠ ଲୋକରେ ଯେଉଁ ଭଗବାନଙ୍କର ଯୁଦ୍ଧ କାମନା ଯାହା ଦେଇଛି, ବୈକୁଣ୍ଠ ଲୋକରେ ତାଙ୍କ ସହିତ କିଏ ଯୁଦ୍ଧ କରିବ। ତେଣୁକରି ସେ ଆସିବେ, ତାଙ୍କର ଭକ୍ତଙ୍କୁ ପଠାଉଛନ୍ତି, ଭୌତିକ ଜଗତକୁ ପଠାଉଛନ୍ତି। ବହୁତ ଜୟ ଏବଂ ବିଜୟ ତିନି ଯୁଗ ଧରିକିରି ତିନୋଟି ଯୁଗରେ ଭଗବାନ ଆସି ତାଙ୍କ ସହିତ ଯୁଦ୍ଧ କରିବେ, ତାଙ୍କର ଯୁଦ୍ଧ ଇଚ୍ଛାକୁ ସେ ପୂର୍ଣ୍ଣ କରିବେ। ତେଣୁ ସତ୍ୟଯୁଗରେ ସେମାନେ ଆସିଲେ, ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପ ରୂପରେ ଆସିଲେ। ତେଣୁ ଭଗବାନ ଦୁଇଟି ଅବତାରରେ ଆସି ତାଙ୍କ ସହିତ ଯୁଦ୍ଧ କରିଛନ୍ତି, ତାଙ୍କର ଯୁଦ୍ଧର କାମନା ଯେଉଁ ରହିଥିଲା ସେ କାମନାକୁ ପୂର୍ଣ୍ଣ କରିଛନ୍ତି, ଯୁଦ୍ଧ କାମନା। ତେଣୁ ଭଗବାନ ବରାହଦେବ ରୂପରେ ଆସି ହିରଣ୍ୟାକ୍ଷ ସହିତ ଯୁଦ୍ଧ କରିବେ। ଏହି ଲୀଳାଟିକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଉଛି। ଭଗବାନ ଏ ପଞ୍ଚମ ମନ୍ୱନ୍ତର ସମୟରେ ହେଇଥିଲା ଏଇଟା ଘଟଣା। ପଞ୍ଚମ ମନୁ ହେଉଛି ରୈବତ ମନୁ, ସେହି ରୈବତ ମନୁଙ୍କ ସମୟରେ ଏହି ଘଟଣା ସବୁ ହେଇଛି। ତେଣୁ ଭଗବାନ ଅବତାର ନେବେ, ବରାହ ଅବତାର ନେବେ, ବରାହ ଅବତାର ଆସି ହିରଣ୍ୟାକ୍ଷ ସହିତ ଯୁଦ୍ଧ କରିବେ, ତାଙ୍କର ଯେଉଁ ଯୁଦ୍ଧ କାମନା ଥିଲା ସେ ଯୁଦ୍ଧ କାମନା ପୂର୍ଣ୍ଣ କରିବେ ଭଗବାନ। ଏବଂ ପୁଣି ନୃସିଂହଦେବ ଅବତାରରେ ଆସି ଭଗବାନ ହିରଣ୍ୟକଶିପୁକୁ ବଧ କରିବେ, ତା ସହିତ ଯୁଦ୍ଧ କରିବେ, ହିରଣ୍ୟକଶିପୁ ସହିତ ଯୁଦ୍ଧ କରିବେ। ତାପରେ ପୁଣି ତେଜା ଯୁଗରେ ଭଗବାନ ଆସିବେ, ରାମଚନ୍ଦ୍ର ଉପରେ ଆସି ରାବଣ ଏବଂ କୁମ୍ଭକର୍ଣ୍ଣ, ସେହି ଦୁଇ ଜଣ ପୁଣି ରାବଣ ଏବଂ କୁମ୍ଭକର୍ଣ୍ଣ ଉପରେ ଆସିବେ, ତାଙ୍କ ସହିତ ପୁଣି ଯୁଦ୍ଧ କରିବେ, ତାଙ୍କର ଯୁଦ୍ଧମାନ ବନମାଚ୍ଛା ପୂର୍ଣ୍ଣ ହେବ। ଏବଂ ଦ୍ୱାପର ଯୁଗରେ ଭଗବାନ ଆସିବେ ଏବଂ ଏହି ଜୟ ବିଜୟ ଶିଶୁପାଳ ଏବଂ ଦନ୍ତପତ୍ର ଉପରେ ଆସିବେ ଏବଂ ତାଙ୍କ ସହିତ ଭଗବାନ ଯୁଦ୍ଧ କରିବେ। ତେଣୁ ଏହି ପ୍ରକୃତର ଅର୍ଥ ହେଉଛି ଭଗବାନଙ୍କର ଇଚ୍ଛାରେ ସେସବୁ ହେଉଛି। ତେଣୁ ବର୍ତ୍ତମାନ ଏ ଚାରି କୁମାର ନିଜକୁ ଦାୟୀ ଭାବୁଛନ୍ତି, ପ୍ରକୃତରେ ଆମେ ଯେଉଁ ଅଭିଶାପ ଦେଇଦେଲୁ, କ୍ରୋଧ ଆସିଗଲା, ଆମେ ଅଭିଶାପ ଦେଇଦେଲୁ, ଏଇଟା ଆମର ଭୁଲ ହୋଇଗଲା ଏଇଭଳିଆ, କିନ୍ତୁ ପ୍ରକୃତରେ ଭଗବାନଙ୍କର ଇଚ୍ଛାରେ ହିଁ ଏସବୁ ସଂଗଠିତ ହୋଇଛି। ତେଣୁ ଏଇଭଳି ଭାବରେ ଯେଉଁ କୁହାଯାଉଛି ଯେ ସତୀଂ ବ୍ୟାଧାୟ ଶୁଣନ୍ତୁ, ଭଗବାନ କଥା ଶ୍ରବଣ କରି ଲଗ୍ନିଂ, ଅଳ୍ପ କଥା ଭଗବାନ କହିଲେ ମଧ୍ୟ ଗୁର୍ବର୍ଥ ଗୌହରା, ବହୁତ ଗଭୀର ଅର୍ଥ ରହିଛି, ତାକୁ ସମସ୍ତେ ବୁଝିପାରିବେ ନାହିଁ। ଧର୍ମର ତତ୍ତ୍ୱକୁ ଖୁବ୍ କ୍ୱଚିତ ଲୋକ ବୁଝନ୍ତି। ଧର୍ମର ତତ୍ତ୍ୱ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା ମହାଜନ ଜୈନ ଗତ ସପନ୍ଥା, ଧର୍ମ ହେଉଛି ପ୍ରକୃତରେ ଭଗବାନଙ୍କର ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତମ, ଭଗବାନ ଯାହା ନିୟମ କରିଛନ୍ତି ସେଇଟା ହେଉଛି ପ୍ରକୃତ ଧର୍ମ। ତାକୁ ଏତେ ସହଜରେ ଜଣେ ବୁଝିପାରିବେ ନାହିଁ। ତେଣୁ ଯେଉଁମାନେ ମହାଜନ ହିଁ ସେମାନେ ଏ ଧର୍ମର ତତ୍ତ୍ୱକୁ ବୁଝନ୍ତି। ମହାଜନ ଜିନଗତ ସ୍ୱପନ୍ଥା ଧର୍ମସ୍ଥ ତତ୍ତ୍ୱ ନିହିତ ଗୁହାୟା ମାନେ ଆମର ଯମରାଜ ମଧ୍ୟ ସେ କଥା କହୁଛନ୍ତି ଯେ ଧର୍ମନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ ନ ବି ବିଧୁ ରୋଷେୟ ନା ବି ଦେବା କେହି ଜାଣିପାରିବେ ନାହିଁ। ନ ବି ବିଧୁ ରୋଷେୟ ଋଷିମାନେ ମଧ୍ୟ ଜାଣିପାରନ୍ତିନି, ଚାରି କୁମାର ମଧ୍ୟ ଜାଣିପାରୁନାହାନ୍ତି, ଦେବତାମାନେ ମଧ୍ୟ ଜାଣିପାରିବେ ନାହିଁ ଧର୍ମର ତତ୍ତ୍ୱକୁ। ନ ବି ରୋଷେୟ ନା ବି ଦେବା ନ ସିଦ୍ଧ ସିଦ୍ଧମାନେ ଯେଉଁ ରହିଛନ୍ତି ଅଷ୍ଟାଙ୍ଗ ଯୋଗ ସିଦ୍ଧି ଯେଉଁ ପ୍ରାପ୍ତ ହୋଇଛନ୍ତି ଗୋଟେ ସିଦ୍ଧ ଲୋକ ରହିଛି ଯେଉଁଠି ଜନ୍ମ ହେଲେ ସେମାନେ ସିଦ୍ଧି ପ୍ରାପ୍ତ ହୋଇଥାନ୍ତି, ସେସବୁ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ସେମାନେ ମଧ୍ୟ ଜାଣିପାରିବେ ନାହିଁ ଭଗବାନଙ୍କ ତତ୍ତ୍ୱ ଭଗବାନଙ୍କର ଇଚ୍ଛା ଭଗବାନଙ୍କର ଧର୍ମ ଏସବୁ ଜାଣିପାରିବେ ନାହିଁ। ମୁଖ୍ୟା ସିଦ୍ଧ ସିଦ୍ଧମାନଙ୍କ ଭିତରେ ଯେଉଁମାନେ ମୁଖ୍ୟ ସେମାନେ ମଧ୍ୟ ବୁଝିପାରିବେ ନାହିଁ। ଅସୁରମାନେ କ'ଣ ବୁଝିବେ, ବିଦ୍ୟାଧର ଚାରଣ ଏମାନଙ୍କ କଥା କ'ଣ କୁହାଯିବ। ତେଣୁ ଏତେ ଉନ୍ନତ ସ୍ତରରେ ଥାଇକରି ମଧ୍ୟ ସେମାନେ ବୁଝିପାରୁନାହାନ୍ତି ଧର୍ମ ବିଷୟରେ। ତେଣୁ ଯମରାଜ ତାଙ୍କର ଦୂତମାନ କହୁଛନ୍ତି ଯେ ଏଇଟାକୁ କେବଳ ବୁଝିବା ପାଇଁ ଏଇ ମହାଜନମାନେ ହିଁ ବୁଝିବେ। ମହାଜନମାନେ ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସକୀ ଭୟମ୍ ଦ୍ୱାଦଶ ବିଜାନିମ ଧର୍ମାନ୍ ଭାଗବତାନ୍ ଭଟ୍ଟା ଗୁହ୍ୟମ୍ ବିଶୁଦ୍ଧମ ଦୁର୍ବୋଧମ ଜଜ୍ଞାନ୍ତ ଅମୃତମ ଅସ୍ମୃତେ। ଏ ଚାରି କୁମାର ମଧ୍ୟ ଆସୁଛନ୍ତି ସେଥିରେ, ଏମାନେ ହିଁ ବୁଝିବେ କାରଣ ଭଗବାନ କୃପା ସେମାନେ ପ୍ରାପ୍ତ ହୋଇଛନ୍ତି। ସ୍ୱୟମ୍ଭୁ କହିଲେ ବ୍ରହ୍ମା, ଯଦିଓ ମଝିରେ ମଝିରେ ସେ ମୋହ ହୋଇଯାଆନ୍ତି କିନ୍ତୁ ତଥାପି ଭଗବାନଙ୍କ ତତ୍ତ୍ୱକୁ ସେମାନେ ଜାଣନ୍ତି କାରଣ ଭଗବାନ ତାଙ୍କୁ ସେ ଜ୍ଞାନ ପ୍ରଦାନ କରିଛନ୍ତି ଯାହାଫଳରେ ସେ ଭଗବାନ ଜାଣିବେ। ସ୍ୱୟମ୍ଭୁ ନାରଦ ନାରଦ ମୁନି ଭଗବାନ ଭକ୍ତ ସେ ମଧ୍ୟ ଏହି ଭଗବାନ ତତ୍ତ୍ୱକୁ ଜାଣନ୍ତି। ଶମ୍ଭୁ ଯେ ଶିବଜୀ ମଧ୍ୟ ଜାଣନ୍ତି ଭଗବାନ ତତ୍ତ୍ୱ। ଏ ଚାରି କୁମାର ମଧ୍ୟ ଜାଣିଲେ ଭଗବାନ ତତ୍ତ୍ୱକୁ ଜାଣିଲେ। କପିଳ କର୍ଦ୍ଦ ମୁନିଙ୍କର ପୁତ୍ର କପିଳ ସେ ଜଣେ ଭଗବାନଙ୍କର ଅବତାର, ସେ ଭଗବାନ ତତ୍ତ୍ୱକୁ ଜାଣନ୍ତି। ମନୁ ସ୍ୱୟମ୍ଭୁ ମନୁ ଭାଗବତ ବର୍ଣ୍ଣନା କରାଯାଇଛି, ସ୍ୱୟମ୍ଭୁ ମନୁ ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି, ସେ ମଧ୍ୟ ଭଗବାନ ତତ୍ତ୍ୱକୁ ଜାଣନ୍ତି। ଏକସ୍ତରୀ ଯୁଗ ଯୁଗ ଯେଉଁ ବିତେଇ ଦେଲେ ଭଗବାନ କଥା ଶ୍ରବଣରେ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସଏବ ସ୍ୱାନ୍ତରଂ ନିନ୍ନେ ଯୁଗାନାମ ଏକଶକ୍ତିତମ ବାସୁଦେବ ପ୍ରସଙ୍ଗେନ ପରିଭୂତ ଗତିତ୍ରୟ ବୋଲି କୁହାଯାଇଛି। ସ୍ୱୟମ୍ଭୁ ମନୁ ଯଦିଓ ସମଗ୍ର ପୃଥିବୀର ସମ୍ରାଟ ସେ ଥିଲେ କିନ୍ତୁ ତଥାପି ସେ ତାଙ୍କର ଏକସ୍ତରୀ ଦିବ୍ୟ ଯୁଗ, ଗୋଟିଏ ଦିବ୍ୟ ଯୁଗ ହେଉଛି 43,20,000 ବର୍ଷ ମିଶିଲେ, 43,20,000 ହେଲେ ଗୋଟିଏ ବର୍ଷରେ ଗୋଟିଏ ଦିବ୍ୟ ଯୁଗ ହେଉଛି। ଏହିଭଳି ଭାବରେ ଏକସ୍ତରୀ ଦିବ୍ୟ ଯୁଗ ସେ ବିତେଇ ଦେଲେ ଭଗବାନ କଥା ଶ୍ରବଣରେ। ତେଣୁ ସେ ଭଗବାନ କଥା ଜାଣିଛନ୍ତି, ବିଷ୍ଣୁବାର ଭଗବାନ କଥା ଜାଣିଛନ୍ତି, ସେ ଭଗବତ ତତ୍ତ୍ୱକୁ ଜାଣିଛନ୍ତି। କୁମାର କପିଳ ମନୁ ପ୍ରହ୍ଲାଦ ମଧ୍ୟ ଜାଣନ୍ତି ଭଗବାନ ତତ୍ତ୍ୱ। ଜନକ ସୀତାଜୀଙ୍କର ପିତା ସେ ମଧ୍ୟ ଜାଣନ୍ତି। ଭୀଷ୍ମ ମଧ୍ୟ ଜାଣନ୍ତି ଭଗବାନଙ୍କ ତତ୍ତ୍ୱ, ଭଗବତ ତତ୍ତ୍ୱ ବା ଧର୍ମ ବିଷୟରେ ଜାଣନ୍ତି। କୁମାର କପିଳ ପ୍ରହ୍ଲାଦ ଜନକ ଭୀଷ୍ମ ବଳିର ବୟାସିକୀ ପୟମ ବଳି ମହାରାଜ ସେ ମଧ୍ୟ ଜାଣନ୍ତି। ବୟାସିକୀ ସୁଖଦେବ ଗୋସ୍ୱାମୀ ସେ ମଧ୍ୟ ଜାଣନ୍ତି ଏବଂ ଯମରାଜ କହୁଛନ୍ତି ବୟମ୍ ମୁଁ ମଧ୍ୟ ଜାଣେ, ତାଙ୍କ ସହିତ ମୁଁ ମଧ୍ୟ ଜାଣେ। ଦ୍ୱାଦଶ ଇତି ବିଜାନିମ ଏମାନେ ଏହି ଦ୍ୱାଦଶ ବ୍ୟକ୍ତି ଏମାନେ ହେଉଛନ୍ତି ମହାଜନ, ଧର୍ମାନ୍ ଭାଗବତାନ୍ ଭଟ୍ଟା ଏମାନେ ହେଉଛନ୍ତି ମହାଜନ ଭାଗବତ, ଏମାନେ ପରମ ଭାଗବତ। ତେଣୁ ଗୁହ୍ୟମ୍ ବିଶୁଦ୍ଧମ ଦୁର୍ବୋଧମ ଏ ଧର୍ମକୁ ଗୁହ୍ୟ ବହୁତ ଗୋପନୀୟ କଥା ସମସ୍ତେ ବୁଝିପାରିବେ ନାହିଁ ଏବଂ ଇଏ ହେଉଛି ବିଶୁଦ୍ଧ ଧର୍ମ। ଏ ତ୍ରିଗୁଣର ଉର୍ଦ୍ଧ୍ୱରେ ପ୍ରକୃତ ଧର୍ମ ହେଉଛି ତ୍ରିଗୁଣର ଉର୍ଦ୍ଧ୍ୱରେ, ଜୟ ଶ୍ରୀ ରାଧା ମନ୍ଦିର। ଏବଂ ଦୁର୍ବୋଧ୍ୟମ ସମସ୍ତେ ବୁଝିପାରିବେ ନାହିଁ କିନ୍ତୁ ଯେଉଁମାନେ ଜାଣିବେ ଜ୍ଞାତ ଅମୃତମ ଅସନ୍ତେ ସେମାନେ ଅମୃତ ଆସ୍ୱାଦନ କରିବେ। ଚାରି କୁମାର ମଧ୍ୟ ସେହିଭଳି ଭାବରେ ଭଗବାନଙ୍କର କଥା ରୂପକ ଅମୃତକୁ ଆସ୍ୱାଦନ କରୁଛନ୍ତି। ତେଣୁ ଏହିଭଳି ଭାବରେ ବର୍ତ୍ତମାନ ଚାରି କୁମାର ପ୍ରାର୍ଥନା କରିବେ, ଆ ପରେ ବର୍ଣ୍ଣନା କରାଯିବ। ଚାରି କୁମାର ଭଗବାନଙ୍କୁ ପ୍ରାର୍ଥନା କରିବେ, ପ୍ରଭୁ ଆପଣଙ୍କର ଯାହା ଇଚ୍ଛା ତାହା ହିଁ କରନ୍ତୁ। ଭଗବତ ତତ୍ତ୍ୱକୁ ଜାଣିବା ଏତେ ସହଜ ନୁହଁ କିନ୍ତୁ ଯାହା ଆପଣଙ୍କର ଇଚ୍ଛା ତାହା ହିଁ କରନ୍ତୁ। ଆମର ଯେଉଁ ଅଭିଶାପ ଦେଇଥିବୁ ଆପଣ ଏଇଟା ଅନୁମୋଦନ କରିପାରନ୍ତି ବା ବ୍ୟର୍ଥ କରିଦେଇପାରନ୍ତି। ଏଇଭଳି କହି ତାପରେ ସେମାନେ ପ୍ରକୃତରେ ଭଗବାନ ସେଇଟା ଅନୁମୋଦନ କରିବେ ଏବଂ ଜୟ ଏବଂ ବିଜୟ ଏ ଦୁଇ ଜଣ ତାଙ୍କର ପତନ ହେବ, ବୈକୁଣ୍ଠ ଲୋକରୁ ପତନ ହେବ। ତେଣୁ ସେ ଆସିବେ ହିରଣ୍ୟକଶିପୁ ଏବଂ ହିରଣ୍ୟକ ଏବେ ଯେଉଁ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା କଶ୍ୟପ ଏବଂ ଦିଦିଙ୍କ ବିଷୟରେ ବର୍ଣ୍ଣନା କରା ଅସମୟରେ ସେ ସଙ୍ଗ କରିଥିଲେ। ତାର କାରଣ ହେଉଛି ଏଇଟା, ବର୍ତ୍ତମାନ ଆସିବେ ସେଇ ଦୁଇ ଜଣ ଆସିବେ, ହିରଣ୍ୟକ୍ଷ ହିରଣ୍ୟକଶିପୁ ବର୍ତ୍ତମାନ ଏଇକି ଆସିବେ। ବର୍ତ୍ତମାନ ଜୟ ବିଜୟ ପୃଥିବୀ ବୈକୁଣ୍ଠ ଲୋକରୁ ପତନ ହେବ, ତେଣୁ ହାହାକାର ମଟିଯିବ ସେହି ସମୟରେ। ବୈକୁଣ୍ଠ ଲୋକରେ ଯଦିଓ କୌଣସି ନିରାନନ୍ଦ ନାହିଁ, କୌଣସି କୁଣ୍ଠା ନାହିଁ, କିନ୍ତୁ ସେହି ସମୟରେ ହାହାକାର ମଟିଯିବ, ସମସ୍ତେ ହାହାକାର କରିବେ, କାରଣ ଏହି ଦୁଇ ଜଣଙ୍କର ପତନ ହୋଇଯିବ। ଏହିସବୁ ଲୀଳା ଭଗବାନଙ୍କ ଲୀଳା ସବୁ ଏସବୁ। ତେଣୁ ଆମେ ଏ ବିଷୟରେ ଶ୍ରବଣ କରିବା, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାଇ ଗୋ ତମାନନ୍ଦୀ ଜୟ ଶ୍ରୀ।